ସିଂହପୁରରୁ ମିଳିଥିରେ ମହାଦାରୁ ହଁ ଜଗତ ସିଂହପୁରରୁ ମିଳିଥିରେ ମହାଦାରୁ ସଂସ୍କୃତ କରେ ସାରା ଜଗତକୁ ସଂସ୍କୃତ କରେ ସାରା ଜଗତକୁ ବାହାରିଛି ଝଙ୍କଡ଼ ପୀଠରୁ ଜଗତ ସିଂହପୁରରୁ ମିଳିଥିରେ ମହାଦାରୁ ମିଳିଥିରେ ମହାଦାରୁ ଭଦ୍ରଙ୍କର ଦାରୁ କେଡ଼େ ସୁନ୍ଦର ଜଗତ ସିଂହପୁରରେ ପ୍ରଥମ ଥର ସାରଳା ପୀଠରେ ପୁଣି ଥିଲା ଗୁପ୍ତ ଜାଣିଲେ ଭକତ ମାନେ ହେଲେ ଚକିତ ଲାଗିଛି ଗହଳି ପଡ଼େ ହୁଣ ହୁଳି ଲାଗିଛି ଗହଳି ପଡ଼େ ହୁଣ ସବୁ ସେଇ ମାଙ୍କ ଦୟାରୁ ଜଗତ ସିଂହପୁରରୁ ମିଳିଥିରେ ମହାଦାରୁ ମିଳିଥିରେ ମହାଦାରୁ ଭଦ୍ର ପାଡ଼ ଗ୍ରାହୀ ଆଦେଶ ପାଇ ଆସିଲେ ଝଙ୍କଡ଼ ପୀଠ ସନ୍ଧାନ ନେଇ ସ୍ୱପ୍ନରେ ମଙ୍ଗଳା ମା ଦେଖାଇଥିଲେ ହାରଳା ପାଖରେ ଆସି ସତ୍ୟ ଦେଖିଲେ ମା ମୋ ସାରଳା ମା ମୋ ମଙ୍ଗଳା ମା ମୋ ସାରଳା ମା ମୋ ମଙ୍ଗଳା ବଡ଼ ଆମେ ପଣତ ଛାଇରୁ ଜଗତ ସିଂହପୁରରୁ ମିଳିଥିରେ ମହାଦାରୁ ମିଳିଥିରେ ମହାଦାରୁ ଜଗତନାଥଙ୍କ ବେଶ ହୁଅନ୍ତି ମା ପ୍ରତି ଏକାଦଶୀ ଦିନ ଦେଖିବୁ ଯା ବିଦ୍ୟାଦାତ୍ରୀ ବୁଦ୍ଧିଦାତ୍ରୀ ମା ସାରଳା ରୋହିଣୀ ରୂପରେ ପୁଣି କରନ୍ତି ଲୀଳା ପୁତ୍ର ବଳଭଦ୍ର ଦାରୁ ରୂପେ ଥିଲେ ପୁତ୍ର ବଳଭଦ୍ର ଦାରୁ ରୂପେ ଥିଲେ ପୁରୀ ଗଲେ ଚିହ୍ନଟ ହେବାରୁ ଆ ଜଗତ ସିଂହପୁରରୁ ମିଳିଥିରେ ମହାଦାରୁ ମିଳିଥିରେ ମହାଦାରୁ ଜଗତ ସିଂହପୁରରେ ହେଇଛି ପୁରୀ ଲକ୍ଷ ଲକ୍ଷ ଭକ୍ତଙ୍କ ଲାଗିଛି ଧାଡ଼ି ସିଏ ପରାଦିବ୍ୟ ଦାରୁ କହନ୍ତି ଅଜା ପାପ ଯେତେ ଅମଳରୁ ହେଉଛି ପୂଜା ସେହି ଦାରୁ ମୂଳେ ବସିଗଲେ ଥରେ ସେହି ଦାରୁ ମୂଳେ ବସିଗଲେ ଥରେ ଦୁଃଖ ଶୋକ ଘୁଷଇ ମନରୁ ଜଗତ ସିଂହପୁରରୁ ମିଳିଥିରେ ମହାଦାରୁ ମିଳିଥିରେ ମହାଦାରୁ ବନ ଜାଗ ଯାତ୍ରୀ ଆସି ଦେଖିଲେ ଯାହା ସକଳ ଲକ୍ଷଣ ଅଛି মারো দয়া অলৌকিক অনুভব করিবে সিয়ে বর্ণনা করি হবনি কহিব কিয়ে অনন্ত নাগ যে বৃক্ষকু ধরিছি অনন্ত নাগ যে বৃক্ষকু ধরিছি জনা পড়ে দেখিলে চেরু জগত সিংহপুরু মিলিছি রে মহাদারু মিলিছি রে মহাদারু ताप बुलुथांति गछ पाखरे तंसी नहांति कहाकु केबे भूल रे ताहिया भोलिया साखा गछ तितरे पक्षी करी नाही बसा केबे सेठारे शुभ्र रंग अटे बलभद्र दारु शुभ्र रंग अटे बलभद्र दारु দেখ হল লঙ্গল চিহ্নরু জগত সিংহপুরু মিলিছি রে মহাদারু মিলিছি রে মহাদারু ସତ ମହାବାକ୍ୟା ଗଲା ପଳେଇ ଖୋଲି ନାହିଁ ଟିକେ ଗଛ ଆଶ୍ଚର୍ଯ୍ୟ ଏହି ଶଙ୍ଖ ଚକ୍ର ଗଦା ପଦ୍ମ ଚିହ୍ନକୁ ଧରି ନିମ୍ବ ବୃକ୍ଷ ବିଦ୍ୟମାନ ଡାଳ ବିସାରି ମନ୍ଦିର ପୋଖରୀ ବେଲ ବୃକ୍ଷ ଅଛି ମନ୍ଦିର ପୋଖରୀ ବେଲ ବୃକ୍ଷ ଅଛି ଫୁଙ୍କା ପୁଣି କେଉଁ ଅମଳରୁ ଜଗତ ସିଂହପୁରରୁ ମିଳିଛି ରେ ମହାଦାରୁ ମିଳିଛି ରେ ମହାଦାରୁ ମହାନ୍ତି ଯିଏ ଆଣିଲା ବ୍ରହ୍ମ ଜଗତ ସିଂହପୁରରେ ତାହାର ଜନ୍ମ ଜଗନ୍ନାଥଙ୍କର କୃପା ହୋଇଛି ତେଣୁ ମହାଦାରୁ ମିଳିଅଛି ବହୁ କାରଣୁ ଗୋରଖନାଥଙ୍କ ସିଦ୍ଧ କ୍ଷେତ୍ର ପୁଣି ଗୋରଖନାଥଙ୍କ ସିଦ୍ଧ କ୍ଷେତ୍ର ପୁଣି ଅଳ୍ପ ବାଟ ସାରଳା ପାଖରୁ ଜଗତ ସିଂହପୁରରୁ ମିଳିଛି ରେ ମହାଦାରୁ ମିଳିଛି ରେ ମହାଦାରୁ ସଖାଙ୍କର ଲୀଳା ଅମୃତ ଭୂମି ଜଗତ ସିଂହପୁରକୁ ଆଶରେ ଭ୍ରମି ଚତୁର୍ଦ୍ଧାମୂରତି ଭାବ ହୃଦୟ ଧରି ଜଗନ୍ନାଥ ସଂସ୍କୃତିକୁ ଯାଅ ପ୍ରସରି ଦାରୁକ୍ଷେତ୍ର ନାମ ଧାରଣ କରିଛି ଦାରୁକ୍ଷେତ୍ର ନାମ ଧାରଣ କରିଛି ଶୁଣାଯାଏ ସବୁରି ପାଟିରୁ ଜଗତ ସିଂହପୁରରୁ ମିଳିଛି ରେ ମହାଦାରୁ ମିଳିଛି ରେ ମହାଦାରୁ ଦେଖ ସବର ପଲି ମହକି ଛୁଟିଲା ବାସ ବଣର ମଲି ছেদন হইলা দার বিধিরে কেতে ভল মন্দ কিছু নাহি আমরি হাতে তাঙ্ক কাজ সবু করুছন্তি সিয়ে তাঙ্ক কাজ সবু করুছন্তি সিয়ে যাহা হেলা তাঙ্করি আজ্ঞারু জগত সিংহপুরু মিলিছি রে মহাদারু ও মিলিছি রে মহাদারু পাতাল নৃসিংহ মন্ত্র শ্রবণ করি বৃক্ষরু দেবতা মানে গলে বাহারি আজ্ঞা মাল দিয়া যায় ছেদন পাই হোম যজ্ঞ আদি হুয়ে নিয়ম নেই দেবতা মণ্ডলী আসন্তি ওলাই দেবতা মণ্ডলী আসন্তি ওলাই দেখিবাকু সেই দিব্য দারু জগত সিংহপুরু মিলিছি রে মহাদারু ও মিলিছি রে মহাদারু সুনার পুরাঢ়ি সঙ্গে রূপা পুরাঢ়ি লুহার পুরাঢ়ি পুণি দারু সগড়ি পুরাঢ়ি সরিলে পূজা ছেদন পাই বিদ্যাপতি দাগ দেবে সুনা কুড়ি নেই রূপার কুড়ি বিশ্বপশু ধরি রূপার কুড়ি বিশ্বপশু ধরি দাগ দেবে গছর মূলরু জগত সিংহপুরু মিলিছি রে মহাদারু ও মিলিছি রে মহাদারু বিশ্বকর্মা হাতে ধরি লুহা কুড়ি ছেদন করন্তি দারু আগকু বড়ি ভূমিষ্ট হইলা পরে গণ্ডিকু রখি আউ সবু যেতে ডাল দিয়ন্তি পতি সেই ডাল দিয়ে রখিব নেই রে সেই ডাল দিয়ে রখিব নেই রে হানিকার সকল দিগরু জগত সিংহপুরু মিলিছি রে মহাদারু ও মিলিছি রে মহাদারু দারি চক সগড়িরে দারুটি যায় শগড় নির্মাণ পাই যোজনা হুয়ে পর গছ কাঠ নেই হুয়ই তক কেন্দু গছ কাঠ নেই হুয়ই অখ কইয়া কাঠরে দণ্ডা করা যায় কইয়া কাঠরে দণ্ডা করা যায় কাম চালে গোটিয়ে পাখরু জগত সিংহপুরু মিলিছি রে মহাদারু ও মিলিছি রে মহাদারু ভগতঙ্ক মেলে দারু চালই ধীরে হরি বল হুল হুড়ি আনন্দ সুরে মৃদঙ্গর তাড়ে তাড়ে ফুট ଥୋଇ ପାଦ ତାରୁଙ୍କୁ ଦେଖିବା ପାଇଁ ହଜଇ ନିଦ ଆସୁ ଆସୁ ବହୁ ଦରଶନ ପାଇଁ ଆସୁ ଆସୁ ବହୁ ଦରଶନ ପାଇଁ ଖସି ଯାଏ ଓଢ଼ଣୀ ମୁଣ୍ଡରୁ ଜଗତ ସିଂହପୁରରୁ ମିଳିଛିରେ ମହାଦାରୁ ଯାଏ ଦାରୁ ସଦଡ଼ି ଭଗତ ସଙ୍ଗେ ଦଇତା ନିଅନ୍ତି ଭିଡ଼ି ସାଧୁ ସନ୍ଥ ମହନ୍ତଙ୍କୁ ସାଙ୍ଗରେ ଧରି ଗଜପତି ମହାରାଜା ସ୍ୱାଗତ କରି ପାଛୋଟି ନିଅନ୍ତି କୋଇଲି ବୈକୁଣ୍ଠ ପାଛୋଟି ନିଅନ୍ତି କୋଇଲି ବୈକୁଣ୍ଠ ଦେଖନ୍ତି ଭକ୍ତ ଉତ୍ତର ଦୁଆରୁ ଜଗତ ସିଂହପୁରରୁ ମିଳିଛି ରେ ମହାଦାରୁ ହଁ ମିଳିଛି ରେ ମହାଦାରୁ ଉତ୍ତର ଦୁଆର ଦେଇ ଦାରୁ ନିଅନ୍ତି କୋଇଲି ବୈକୁଣ୍ଠ ନେଇ ଦାରୁ ରଖନ୍ତି ମହାସ୍ନାନ ପରେ ଦାରୁ କାରୁଶାଳାରେ ମହାପ୍ରଭୁ ଯାଆନ୍ତି ଯେ ଅନବସରେ ତିଆରି ସରିଲେ ନୂତନ ଦାରୁକୁ ତିଆରି ସରିଲେ ନୂତନ ଦାରୁକୁ ନିଆଯାଏ କାରୁଶାଳରୁ ଜଗତ ସିଂହପୁରରୁ ମିଳିଛି ରେ ମହାଦାରୁ ମିଳିଛି ରେ ମହାଦାରୁ ବଦଳିଲା ବେଳେ ପୁରୀ ଅନ୍ଧାର ବ୍ରହ୍ମ ବଦଳାଏ ଯିଏ ଭାଗ୍ୟ ତାହାର ହସ୍ତପାଦ ଆଖି ସାରା ପାଟ ଗୁଡ଼େଇ ଦୃଶ୍ୟ ସ୍ପର୍ଶ ରହେ ନାହିଁ ଧୀରେ କାଢ଼ଇ ଚେତା ଚାଲି ଯାଏ ଏତେ ଯେ କମ୍ପନ ଚେତା ଚାଲି ଯାଏ ଏତେ ଯେ କମ୍ପନ ବେଳ ଲାଗେ ଚେତା ଫେରୁ ଫେରୁ ଜଗତ ସିଂହପୁରରୁ ମିଳିଛି ରେ ମହାଦାରୁ ମିଳିଛି ରେ ମହାଦାରୁ ଭିତରେ ବ୍ରହ୍ମ ଥାନ୍ତି ରହି କେମିତିକା ବ୍ରହ୍ମ କେହି ଜାଣନ୍ତି ନାହିଁ ବ୍ରହ୍ମକୁ କାଢ଼ିଲା ପରେ ତୁଳସୀ ସଜ ବର୍ଷ ବର୍ଷ ଧରି ତାହା ଥାଏ ସତେଜ ଅଲୌକିକ ଲୀଳା କରୁଛନ୍ତି ଦିଅ ଅଲୌକିକ ଲୀଳା କରୁଛନ୍ତି ଦିଅ ସିଏ ପରାମୁକ୍ତି ମହାମେରୁ ଜଗତ ସିଂହପୁରରୁ ମିଳିଛି ରେ ମହାଦାରୁ ହଁ ମିଳିଛି ରେ ମହାଦାରୁ ମଙ୍ଗଳା ମା ଅଟନ୍ତି ବଡ଼ ଭଉଣୀ ସାରଳା ମା ଅଟନ୍ତି ସାନ ଭଉଣୀ ଦୁଇ ଭଉଣୀ କଲୀଳା ଅତି ଗୁପ୍ତ ମା ଆସିଏ ମହାମାୟୀ ଜାଣେ ଜଗତ ଏଇ ବର ଥର ନବ କଳେ ବର ଏଇ ବର ଥର ନବ କଳେ ବର ବାର୍ତ୍ତା ସେ ସମଗ୍ର ବିଶ୍ୱରୁ ଜଗତ ସିଂହପୁରରୁ ମିଳିଛି ରେ ମହାଦାରୁ ଲେଖିଲେ ବିଭୂତି ସ୍ୱାଇଁ ଏହି ଗୀତକୁ ଗାଇଲେ ଶ୍ରୀ ଚରଣ ଚାହିଁନେ ତକୁ ସ୍ୱର କଲେ ଶାନ୍ତିରାଜ ଜଗାକୁ ଧ୍ୟାଇ ଚତୁର୍ଧାମୁରତି ବିଜେ ଜଗତ ପାଇଁ ଓଡ଼ିଶା ମିଥୁନ କଲେ ଗୁଣ ଗାନ ଓଡ଼ିଶା ମିଥୁନ କଲେ ଗୁଣ ଗାନ ଆଜ୍ଞା ପାଇ କାଳିଆ ପାଖରୁ ଜଗତ ସିଂହପୁରରୁ ମିଳିଛି ରେ ମହାଦାରୁ ମିଳିଛି ରେ ମହାଦାରୁ।